ଆସି ନୂଆ ଦିଲ୍ଲୀରେ ପହଞ୍ଚିଛନ୍ତି। କେନ୍ଦ୍ର ସରକାର ଓ ଏସୀୟ ବିକାଶ ବ୍ୟାଙ୍କ ଗୁଜରାତ ଇଣ୍ଟରନ୍ୟାସନାଲ୍ ଫାଇନାନ୍ସ ଟେକ୍ ସିଟିଠାରେ 23 କୋଟି ଡଲାର ଋଣ ରାଜିନାମା ସ୍ୱାକ୍ଷର କରିଛନ୍ତି। ଏବେ ଭାରତ 2022 ପୁରୁଷ ମହିଳା ଅସମାନତା ସୂଚୀରେ 14 ସ୍ଥାନ ଉପରକୁ ଉଠିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ପିଏମ୍ ସ୍ୱନିଧି ଯୋଜନା ବୁଲାବିକାଳୀମାନଙ୍କ ପାଇଁ ଜୀବନରେଖା ସାବ୍ୟସ୍ତ ହୋଇଛି। ଦିଲ୍ଲୀରେ ପିଏମ୍ ସ୍ୱନିଧି ହିତାଧିକାରୀମାନଙ୍କୁ ଉଦ୍ବୋଧନ ଦେଇ ସେ କହିଛନ୍ତି କୋଭିଡ୍ ସମୟରେ ବୁଲାବିକାଳୀମାନଙ୍କର କ୍ଷମତାକୁ ଲୋକମାନେ ଜାଣିବାକୁ ପାଇଥିଲେ। ସେ କହିଛନ୍ତି ସ୍ୱନିଧି ମହୋତ୍ସବ ବୁଲାବିକାଳୀମାନଙ୍କ ପାଇଁ ଉଦ୍ଦିଷ୍ଟ। ବୁଲାବିକାଳୀ ଓ ରାସ୍ତାକଡ଼ ଦୋକାନୀମାନଙ୍କର ସମାଜକୁ ଅବଦାନ ପାଇଁ ସେ ଅଭିନନ୍ଦନ ଜଣାଇଛନ୍ତି। ପିଏମ୍ ସ୍ୱନିଧି ଯୋଜନାରେ ସେ 1 ଲକ୍ଷ ବୁଲାବିକାଳୀଙ୍କୁ ଋଣ ବଣ୍ଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି କେରଳର ପତ୍ତନମ୍ତିଟ୍ଟା ଜିଲ୍ଲାକୁ ଗସ୍ତ କରିବେ। ସେଠାରେ ସେ ଏନ୍ଡିଏ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିବେ। ପ୍ରଧାନମନ୍ତ୍ରୀ ଏକ ସଭାରେ ଉଦ୍ବୋଧନ ଦେବେ। ଏଥିପାଇଁ ସେଠାରେ କଡ଼ା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି ଇଣ୍ଡିଆ ମେଣ୍ଟ କୃଷକମାନଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିବ ଓ ସେମାନଙ୍କର ସ୍ୱାର୍ଥ ରକ୍ଷା କରିବ। ମହାରାଷ୍ଟ୍ରର ନାସିକ୍ଠାରେ ଏକ କୃଷକ ର୍ୟାଲିରେ ଉଦ୍ବୋଧନ ଦେଇ ସେ ଋଣ ଛାଡ଼ ଫସଲ ବୀମା ଯୋଜନାର ପୁନର୍ଗଠନ ଉପଯୋଗୀ ରପ୍ତାନୀ ଆମଦାନୀ ନୀତି ଓ କୃଷିକୁ ଜିଏସ୍ଟିରୁ ମୁକ୍ତ କରିବା ବିଷୟରେ ପ୍ରତିଶ୍ରତି ଦେଇଛନ୍ତି। ର୍ୟାଲିରେ ଏନ୍ସିପି ମୁଖ୍ୟ ଶରଦ ପାୱାର ଓ ଶିବସେନା ସାଂସଦ ସଞ୍ଜୟ ରାଉତ ଯୋଗ ଦେଇଥିଲେ। ର୍ୟାଲିରେ ଉଦ୍ବୋଧନ ଦେଇ ଶ୍ରୀ ପାୱାର କହିଛନ୍ତି କେନ୍ଦ୍ର ସରକାର କୃଷି ଓ କୃଷକମାନଙ୍କ ପ୍ରତି ଉଦାସୀନ ଭାବ ପୋଷଣ କରୁଛନ୍ତି। ପାଇକାରୀ ମୂଲ୍ୟସୂଚୀ ଭିତ୍ତିକ ମୁଦ୍ରାସ୍କୀତି ହାର ଫେବୃୟାରୀ ମାସରେ ଶତକଡ଼ା 0.2 ଭାଗ ରହିଛି। ଜାନୁଆରୀ ମାସରେ ତାହା ଶତକଡ଼ା 0.27 ଭାଗ ଥିଲା। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ଅସ୍ଥାୟୀ ତଥ୍ୟ ଅନୁସାରେ ଖାଦ୍ୟ ମୁଦ୍ରାସ୍କୀତି ହାର ଫେବୃୟାରୀ ମାସରେ ଶତକଡ଼ା 6.95 ଭାଗକୁ ବୃଦ୍ଧି ପାଇଛି। ଜାନୁଆରୀ ମାସରେ ତାହା ଶତକଡ଼ା 6.85 ଭାଗ ଥିଲା। ପନିପରିବା ମୁଦ୍ରାସ୍କୀତି ହାର ଶତକଡ଼ା 19.78 ଭାଗରେ ପହଞ୍ଚିଛି। ଜାନୁଆରୀ ମାସରେ ତାହା ଶତକଡ଼ା 19.71 ଭାଗ ରହିଥିଲା। ଡାଲି ଜାତୀୟ ଶସ୍ୟର ପାଇକାରୀ ମୂଲ୍ୟସୂଚୀ ଭିତ୍ତିକ ମୁଦ୍ରାସ୍କୀତି ହାର ଫେବୃୟାରୀ ମାସରେ ଶତକଡ଼ା 18.48 ଭାଗ ରହିଛି। ଜାନୁଆରୀ ମାସରେ ତାହା ଶତକଡ଼ା 0.06 ଭାଗ ରହିଥିଲା। ଭୁଟାନ ପ୍ରଧାନମନ୍ତ୍ରୀ ଦାସୋ ସେରିଂ ଟବ୍କେ ଭାରତକୁ 5 ଦିନ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଗତ ଜାନୁଆରୀ ମାସରେ କାର୍ଯ୍ୟଭାର ସମ୍ଭାଳିବା ପରେ ଏହା ତାଙ୍କର ପ୍ରଥମ ବିଦେଶ ଗସ୍ତ। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୁବେ ତାଙ୍କୁ ବିମାନ ବନ୍ଦରରୁ ପାଛୋଟି ନେଇଛନ୍ତି। ବୈଦେଶିକ ମନ୍ତ୍ରଣାଳୟ କହିଛି ଭୁଟାନ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିବେ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥାବାର୍ତ୍ତା କରିବେ। ଭୁଟାନ ପ୍ରଧାନମନ୍ତ୍ରୀ ମୁମ୍ବାଇ ଗସ୍ତ କରିବେ। ତାଙ୍କ ସହ ଭୁଟାନ ବୈଦେଶିକ ବ୍ୟାପାର ଓ ବୈଦେଶିକ ବାଣିଜ୍ୟ ଶକ୍ତି ଓ ପ୍ରାକୃତିକ ସମ୍ଭଳ ଓ ଶିଳ୍ପ ବାଣିଜ୍ୟ ଏବଂ ନିଯୁକ୍ତି ମନ୍ତ୍ରୀ ଓ ସରକାରଙ୍କର ବରିଷ୍ଠ ଅଫିସରମାନେ ଭାରତକୁ ଆସିଛନ୍ତି। ମନ୍ତ୍ରଣାଳୟ କହିଛି ଭାରତ ଓ ଭୁଟାନ ମଧ୍ୟରେ ବନ୍ଧୁତା ଓ ସହଯୋଗ ପାରସ୍କରିକ ବିଶ୍ୱାସ ସଦ୍ଭାବନା ଓ ବୁଝାମଣା ଉପରେ ପର୍ଯ୍ୟବେସିତ। ଭୁଟାନ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଦୁଇ ଦେଶ ମଧ୍ୟରେ ଭାଗିଦାରୀକୁ ସମୀକ୍ଷା କରିବାକୁ ସୁଯୋଗ ଦେବ। ତାଛଡ଼ା ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ଆଲୋଚନା କରାଯିବ। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ରାଜସ୍ଥାନରେ ସଡ଼କ ପ୍ରଶସ୍ତୀକରଣ ପାଇଁ 972.8 କୋଟି ଟଙ୍କା ମଞ୍ଜୁର କରିଛନ୍ତି। ସେ କହିଛନ୍ତି 31 ବଡ଼ ବଡ଼ ରୋଡ଼ର ପ୍ରଶସ୍ତୀକରଣ ପାଇଁ ସେହି ଅର୍ଥ ଖର୍ଚ୍ଚ କରାଯିବ। 7 ରୋଡ଼ ଓଭରବ୍ରିଜ୍, ରୋଡ଼ ଅଣ୍ଡରବ୍ରିଜ୍ ଓ ଫ୍ଲାଏଓଭର ପାଇଁ 384.56 କୋଟି ଟଙ୍କା ମଞ୍ଜୁର କରାଯାଇଛି। କେନ୍ଦ୍ର ସଡ଼କ ଓ ମୌଳିକ ଢାଞ୍ଚା ପାଣ୍ଠି ସେତୁ ବନ୍ଧନ ଯୋଜନାରେ ସେହି ଅର୍ଥ ଦିଆଯାଇଛି। ଝାଡ଼ଖଣ୍ଡରେ ଦୁଇଜଣ ପ୍ରାର୍ଥୀ ବିନା ପ୍ରତିଦ୍ୱନ୍ଦ୍ୱିତାରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ସେମାନେ ହେଲେ ବିଜେପିର ପ୍ରଦୀପ ବର୍ମା ଓ ମହାମେଣ୍ଟର ସର୍ଫରାଜ ଅହମ୍ମଦ। ଝାଡ଼ଖଣ୍ଡ ବିଧାନସଭା ସଚିବ ସୟଦ ଜାଭେଦ ହାଇଦର ଆଜି ଫଳାଫଳର ଘୋଷଣା କରିଛନ୍ତି। ଗତ 11 ତାରିଖରେ ସେମାନେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ଓ ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଥିଲା। ଆଉ କୌଣସି ପ୍ରାର୍ଥୀ ନ ଥିବାରୁ ସେମାନେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି। କେନ୍ଦ୍ର ସରକାର ଓ ଏସୀୟ ବିକାଶ ବ୍ୟାଙ୍କ ଗୁଜରାତ ଇଣ୍ଟରନ୍ୟାସନାଲ୍ ଫାଇନାନ୍ସ ଟେକ୍ ସିଟିଠାରେ 23 କୋଟି ଡଲାର ଋଣ ରାଜିନାମା ସ୍ୱାକ୍ଷର କରିଛନ୍ତି। ଏହି ରାଜିନାମା ଭାରତରେ ଆର୍ଥିକ ବୈଷୟିକ ଜ୍ଞାନ ଇକୋସିଷ୍ଟମ୍କୁ ସୁଦୃଢ଼ କରିବ। ଅର୍ଥ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଏହା ଏକ ଆନ୍ତର୍ଜାତିକ ଆର୍ଥିକ ବୈଷୟିକ ଜ୍ଞାନ ପ୍ରତିଷ୍ଠାନର ସ୍ଥାପନ କରିବ। ସେହି ପ୍ରତିଷ୍ଠାନ ଆର୍ଥିକ ବୈଷୟିକ ଜ୍ଞାନ ଶିକ୍ଷାକୁ ସୁଦୃଢ଼ କରିବା ସହ ଷ୍ଟାର୍ଟଅପ୍ ସଫଳତା ହାର ବୃଦ୍ଧି କରିବ ଓ ଆର୍ଥିକ ବୈଷୟିକ ଜ୍ଞାନ ଗବେଷଣା ଓ ନବୀକରଣକୁ ପ୍ରୋହାହିତ କରିବ। କରାଯାଇଛି। ଏହା ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ଶ୍ରମଶକ୍ତିକୁ ପ୍ରତିଯୋଗିତାଶୀଳ କରାଇବ ଓ ନୂଆ ତଥା ସବୁଜ ବୈଷୟିକ ଜ୍ଞାନ କ୍ଷେତ୍ରର ବିକାଶ କରିବ। ଏଥିରେ ଅର୍ଥ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଜୁହି ମୁଖାର୍ଜୀ ଓ ଏଡିବି ଇଣ୍ଡିଆ ରେସିଡେଣ୍ଟ ମିଶନ ଅଫିସର ଇନ୍ଚାର୍ଜ ରାଜେଶ ବାସୁଦେବନ ସ୍ୱାକ୍ଷର କରିଛନ୍ତି। ଋଣ ରାଜିନାମା ସ୍ୱାକ୍ଷର ପରେ ଶ୍ରୀମତୀ ମୁଖାର୍ଜୀ କହିଛନ୍ତି ବଜାର ଭିତ୍ତିକ ଆର୍ଥିକ ବୈଷୟିକ ଜ୍ଞାନ ଦକ୍ଷତା କାର୍ଯ୍ୟକ୍ରମ ବେସରକାରୀ କ୍ଷେତ୍ର ପୁଞ୍ଜିନିବେଶ ପାଇଁ ବାତାବରଣ ସୃଷ୍ଟି ଏବଂ ଶିଳ୍ପ ଓ ଦକ୍ଷତା ବିକାଶ ପ୍ରତିଷ୍ଠାନଗୁଡ଼ିକ ମଧ୍ୟରେ ସହଯୋଗ ବୃଦ୍ଧି ଭଳି ବିଷୟ ଉପରେ ଏହା ଆଲୋକପାତ କରିବ। ଭାରତର ଜାତୀୟ ରାଜପଥ କର୍ତ୍ତୃପକ୍ଷ ଦ୍ୱାରକା ଏକ୍ସପ୍ରେସ୍ ଓ୍ୱେରେ ମୋଟରବିହୀନ ଯାନ ଦୁଇଚକିଆ ଯାନ ଓ ତିନିଚକିଆ ଯାନଗୁଡ଼ିକର ଚଳାଚଳକୁ ନିଷେଧ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀ ଓ ହରିୟାଣା ମଧ୍ୟରେ ଦ୍ୱାରକା ଏକ୍ସପ୍ରେସ୍ ଓ୍ୱେକୁ ଉଦ୍ଘାଟନ କରିଥିଲେ। ପରିବହନ ଓ ରାଜପଥ ମନ୍ତ୍ରଣାଳୟ କହିଛି ସେହି ଏକ୍ସପ୍ରେସ୍ ଓ୍ୱେରେ ଦ୍ରୁତ ବେଗରେ ଯାତ୍ରା କରୁଥିବା ଗାଡ଼ିଗୁଡ଼ିକ ଚଳାଚଳ କରୁଥିବାରୁ ଏଭଳି ନିଷେଧ ଲାଗୁ କରାଯାଇଛି। ମନ୍ତ୍ରଣାଳୟ କହିଛି ଏକ୍ସପ୍ରେସ୍ ଓ୍ୱେରେ ଦୁଇ କଡ଼ରେ ଥିବା ସଡ଼କରେ ସେହି ଗାଡ଼ିଗୁଡ଼ିକ ଯାଇପାରିବେ। ଏନ୍ଏଚ୍ଏଆଇ ଯାନବାହନ ଚଳାଚଳ ଓ ଲୋକମାନଙ୍କ ସୁରକ୍ଷା ପାଇଁ କିଛି ଅତିରିକ୍ତ ପଦକ୍ଷେପ ନେଇଛନ୍ତି। ବଡ଼ବଡ଼ ଜଙ୍କସନ୍ ଓ ପ୍ରବେଶ ଏବଂ ପ୍ରସ୍ଥାନ ପଏଣ୍ଟଗୁଡ଼ିକରେ ମାର୍ଶାଲ୍ମାନଙ୍କୁ ମୁତୟନ କରାଯାଇଛି। ସେମାନେ ଲୋକମାନଙ୍କୁ ଆବଶ୍ୟକ ସୂଚନା ଦେବେ। ରାଜପଥ କର୍ତ୍ତୃପକ୍ଷ ଦ୍ୱାରା ଅତିରିକ୍ତ ସଡ଼କ ସଂକେତ ଲଗାଯାଇଛି। ମନ୍ତ୍ରଣାଳୟ କହିଛି ଯାନବାହନ ଉପରେ ନଜର ରଖିବାକୁ ସମଗ୍ର ଏକ୍ସପ୍ରେସ୍ ଓ୍ୱେରେ ସିସିଟିଭି କ୍ୟାମେରା ଲଗାଯାଇଛି। ଡେଡିକେଟେଡ୍ ଏକ୍ସପ୍ରେସ୍ ଓ୍ୱେ ପହରା ଯାନ ଓ ଆମ୍ବୁଲାନ୍ସଗୁଡ଼ିକୁ ମଧ୍ୟ ରଖାଯାଇଛି। ଗାଡ଼ି ଚାଳକମାନଙ୍କୁ ସାବଧାନତାର ସହ ଗାଡ଼ି ଚଳାଇବାକୁ ଏନ୍ଏଚ୍ଏଆଇ ଅନୁରୋଧ କରିଛନ୍ତି। ତାଛଡ଼ା ଆବଶ୍ୟକ ବେଗରେ ଗାଡ଼ି ଚଳାଇବା ଓ ଶୃଙ୍ଖଳା ସହିତ ଗାଡ଼ି ଚଳାଇବାକୁ କୁହାଯାଇଛି। ଦେଶର 100 ଜେଲ୍ ଖାଦ୍ୟ ସୁରକ୍ଷା ଓ ମାନକ କର୍ତ୍ତୃପକ୍ଷ ଏଫ୍ଏସ୍ଏସ୍ଏଆଇ ଦ୍ୱାରା ୟୁଥ୍ ୱାଇଟ୍ କ୍ୟାମ୍ପସ୍ ସାର୍ଟିଫିକେଟ୍ ଲାଭ କରିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି ଉତ୍ତରପ୍ରଦେଶରୁ ସର୍ବାଧିକ ଜେଲ୍ ଏହି ସାର୍ଟିଫିକେଟ୍ ପାଇଥିବା ବେଳେ ତାହା ପରକୁ ପଞ୍ଜାବ ବିହାର ଓ ମଧ୍ୟପ୍ରଦେଶର ସ୍ଥାନ ରହିଛି। ମନ୍ତ୍ରଣାଳୟ କହିଛି ତିନିର ତିହାର ଜେଲ୍, ବିହାରର ଗୋଆ ସେଣ୍ଟ୍ରାଲ୍ ଜେଲ୍, ପଞ୍ଜାବର ମଡର୍ନ ସେଣ୍ଟ୍ରାଲ୍ ଜେଲ୍, ମଧ୍ୟପ୍ରଦେଶର ରେୱା ସେଣ୍ଟ୍ରାଲ୍ ଜେଲ୍ ସମେତ ବହୁ ବଡ଼ ବଡ଼ ଜେଲ୍ ଏଥିରେ ଅଂଶଗ୍ରହଣ କରିଥିଲେ। ଜେଲ୍ଗୁଡ଼ିକୁ ଇଟ୍ ରାଇଟ୍ କ୍ୟାମ୍ପସ୍ ସାର୍ଟିଫିକେଟ୍ ପ୍ରଦାନ କରି ଏଫ୍ଏସ୍ଏସ୍ଏଆଇ ସମସ୍ତ ଜେଲ୍ଗୁଡ଼ିକରେ ପୁଷ୍ଟିକର ଓ ସୁରକ୍ଷିତ ଖାଦ୍ୟ ଯୋଗାଣକୁ ନିଶ୍ଚିତ କରିଛି। ଭାରତ 2022 ପୁରୁଷ ମହିଳା ଅସମାନତା ସୂଚୀରେ 14 ସ୍ଥାନ ଉପରକୁ ଉଠିଛି। ୟୁଏନ୍ଡିପି ଦ୍ୱାରା ପ୍ରକାଶିତ ମାନବ ବିକାଶ ରିପୋର୍ଟ 2023-24 ଅନୁସାରେ 193 ଦେଶ ମଧ୍ୟରେ ଭାରତ 108 ସ୍ଥାନରେ ରହିଛି। ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ କହିଛି ଭାରତ 14 ସ୍ଥାନ ଉପରକୁ ଉଠିଛି। 2021 ଭାରତ 191 ଦେଶ ମଧ୍ୟରେ 122 ସ୍ଥାନରେ ଥିଲା। ମନ୍ତ୍ରଣାଳୟ କହିଛି ଗତ 10 ତୁଳନାରେ ଭାରତର ସ୍ଥାନରେ ଉନ୍ନତି ଘଟିଛି। ଏଥିରେ ଦେଶରେ ପୁରୁଷ ମହିଳା ସମାନତାରେ ଉନ୍ନତି ଘଟିଥିବାର ସୂଚନା ମିଳିଛି। 2014 ଭାରତର ସ୍ଥାନ 127 ଥିଲା। ମନ୍ତ୍ରଣାଳୟ କହିଛି ମହିଳାମାନଙ୍କ ସଶକ୍ତିକରଣ ପାଇଁ ସରକାରଙ୍କ ଯୋଜନା ଯୋଗୁଁ ଏହା ହୋଇପାରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ପିଏମ୍ ସ୍ୱନିଧି ଯୋଜନା ବୁଲାବିକାଳୀମାନଙ୍କ ପାଇଁ ଜୀବନରେଖା ସାବ୍ୟସ୍ତ ହୋଇଛି। ପାଇପାରି ମୂଲ୍ୟସୂଚୀ ଭିତ୍ତିକ ମୁଦ୍ରାସ୍କୀତି ହାର ଫେବୃୟାରୀ ମାସରେ ଶତକଡ଼ା 0.2% ରହିଛି। ଭୁଟାନ ପ୍ରଧାନମନ୍ତ୍ରୀ ଦାସୋ ସେରିଂ ଟବ୍କେ ଭାରତକୁ 5 ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। କେନ୍ଦ୍ର ସରକାର ଓ ଏସୀୟ ବିକାଶ ବ୍ୟାଙ୍କ ଗୁଜରାତ ଇଣ୍ଟରନ୍ୟାସନାଲ୍ ଫାଇନାନ୍ସ ଟେକ୍ ସିଟିଠାରେ $23 ଋଣ ରାଜିନାମା ସ୍ୱାକ୍ଷର କରିଛନ୍ତି। ଏବେ ଭାରତ 2022 ପୁରୁଷ ମହିଳା ଅସମାନତା ସୂଚୀରେ 14 ସ୍ଥାନ ଉପରେ।